ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଦାନା ଯୋଗୁଁ 600 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। କେନ୍ଦ୍ରୀୟ ହିନ୍ଦୀ ସମିତି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ। ଶୁକ୍ଳପକ୍ଷ ତୃତୀୟ ସୋମବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ରାଧା ଦାମୋଦର ଏବଂ ହରିହର ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼। ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି, ସୂଚନା ଦେଲା ପାଣିପାଗ ବିଭାଗ। ସାମୁଦ୍ରିକ ଝଡ଼ ଦାନା ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ 600 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି,
ଆକଳନରୁ ମୋଟାମୋଟି 600 କୋଟି ଟଙ୍କାର କ୍ଷୟକ୍ଷତି ଅନୁମାନ କରାଯାଉଛି। ଚୂଡ଼ାନ୍ତ କମ୍ପାଇଲେସନ୍ ସରିଲା ପରେ ବିଭିନ୍ନ ଜିଲ୍ଲାର ରିପୋର୍ଟ ଏବଂ ବିଭିନ୍ନ ବିଭାଗର କ୍ଷୟକ୍ଷତିର ରିପୋର୍ଟ, ତାର ସଂକଳନ କଲା ପରେ ନିର୍ଦ୍ଦିଷ୍ଟ ଭାବରେ କେତେ କ୍ଷୟକ୍ଷତି ହୋଇଛି ସେ ବାବଦରେ କୌଣସି ମନ୍ତବ୍ୟ ଦେଇହେବ। ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ତାପରେ କେନ୍ଦ୍ରାପଡ଼ା ଜିଲ୍ଲା, ଇଏ ତିନୋଟି ଜିଲ୍ଲା ବ୍ୟାପକ ଭାବରେ ପ୍ରଭାବିତ ହୋଇଛନ୍ତି। ଏବଂ ଇଏ ଜିଲ୍ଲା ପାଖରେ ଯେଉଁ ଜିଲ୍ଲାମାନେ ଅଛି, ଧରନ୍ତୁ ଆପଣ ମୟୂରଭଞ୍ଜ ଜିଲ୍ଲାଟା ବାଲେଶ୍ୱରକୁ ଲାଗି କରିଛି, ମୟୂରଭଞ୍ଜରେ ମଧ୍ୟ କ୍ଷୟକ୍ଷତି ହୋଇଛି, ଯାଜପୁର ଜଗତସିଂହପୁରରେ ମଧ୍ୟ କ୍ଷୟକ୍ଷତି ହୋଇଛି। 14 ଜିଲ୍ଲାରୁ ଏଫେକ୍ଟେଡ୍ ବ୍ଲକ ହେଉଛି 166 ବ୍ଲକ ଏଫେକ୍ଟେଡ୍ ହୋଇଛି। ନମ୍ବର ଅଫ୍ ଭିଲେଜେସ୍ ଆପଣ ଆହୁରି ତଳକୁ ଓହ୍ଲାଇବେ, 11,637 ଗାଁ ବନ୍ୟା ଏବଂ ବାତ୍ୟାରେ ପ୍ରଭାବିତ ହୋଇଛି। ଟୋଟାଲ ପପୁଲେସନ୍ ଯେଉଁମାନେ କି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ହେଲେ ସେମାନଙ୍କର ସଂଖ୍ୟା ହେଉଛି 41,04,357।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ହିନ୍ଦୀ ସମିତି ବୈଠକରେ ଶ୍ରୀ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ନେଇ ଏହି ବୈଠକରେ ବିଶଦ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଛଟ୍ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁବିଧା ଏବଂ ସହଜ ଯାତ୍ରା ନିମନ୍ତେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ଭିଡ଼ ମୁକାବିଲା ପାଇଁ 185 ସ୍ୱତନ୍ତ୍ର ଟ୍ରେନ୍ ଚଳାଯାଉଥିବା ବେଳେ 25 ପୂଜା ସ୍ୱତନ୍ତ୍ର ଟ୍ରେନ୍ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ସାରା ଦେଶକୁ ଚଳାଚଳ କରୁଛି। ସୂଚନା ଅନୁସାରେ ସହର୍ସା, ବାରଣାସୀ, ଅଯୋଧ୍ୟା, ଲକ୍ଷ୍ନୌ, ପାଟନା, ମୁଜାଫରପୁର, ଗୋରଖପୁର, ପ୍ରୟାଗରାଜ, ଦରଭଙ୍ଗା, ଇନ୍ଦୋର ଏବଂ ତିରୁଅନନ୍ତପୁରମ୍କୁ ଟ୍ରେନ୍ ଚଳାଚଳ କରୁଛି। ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି, ରେଳବାଇ ନିୟମିତ ଟ୍ରେନ୍ ବ୍ୟତୀତ ବିଶେଷ ପୂଜା ଟ୍ରେନ୍ ଚଳାଇବାକୁ ବ୍ୟବସ୍ଥା କରିଛି। ସେ କହିଛନ୍ତି, ଛଟ୍ ପର୍ବ ପାଳନ କରୁଥିବା ଯାତ୍ରୀମାନଙ୍କ ସହଜ ଯାତ୍ରା ନିମନ୍ତେ ଆବଶ୍ୟକ ସଂଖ୍ୟକ ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ରେଳ ବୋର୍ଡ ଅଧ୍ୟକ୍ଷ ସତୀଶ କୁମାର ଗତକାଲି ରାତିରେ ଦିଲ୍ଲୀ ରେଳଷ୍ଟେସନ ପରିଦର୍ଶନ କରି ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ବ୍ୟବସ୍ଥା ଓ ସୁବିଧାର ତଦାରଖ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭବାନୀପାଟଣାଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କ ଅଭିଯୋଗର ଶୁଣାଣି କରିଛନ୍ତି। ଶୁଣାଣି ବେଳେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉପସ୍ଥିତ ଥିଲେ। ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ନେତୃବୃନ୍ଦଙ୍କ ସାକ୍ଷାତ କରି ବିଭିନ୍ନ ଦଳୀୟ ପ୍ରସଙ୍ଗରେ ଶ୍ରୀ ଗଣ୍ଡ ଆଲୋଚନା କରିଥିବା ଜଣାଯାଇଛି। ନବରଙ୍ଗପୁର ଜିଲ୍ଲା ପୌରପାଳିକାଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ 65 ଅଭିଯୋଗର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ତୃତୀୟ ସୋମବାର ଅବସରରେ ଆଜି ରାଜ୍ୟର ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ଆଜି ନୀତିକାନ୍ତି ସ୍ୱରୂପ ଭୋର 4 ମନ୍ଦିରର ପହଡ଼ ଖୋଲାଯାଇ 108 ସୁବାସିତ ଜଳରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ରାଧା ଦାମୋଦର ବେଶରେ ସୁସଜିତ କରାଯାଇଛି। ବଡ଼ଠାକୁର ବଳଭଦ୍ରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ଠାକୁରଙ୍କୁ ହର ବା ଶିବ ବିବେଚନା କରାଯାଉଥିବାର ତାଙ୍କୁ ଆଜି ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବେଶରେ ସଜିତ କରାଯିବା ସହ 32 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ପରିଧାନ କରାଯାଇଥିଲା। ଉଭୟ ଶିବ ଓ ବିଷ୍ଣୁଙ୍କ ମିଳିତ ଅଂଶସ୍ୱରୂପ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସୂଚନାଯୋଗ୍ୟ, କାର୍ତ୍ତିକ ମାସ ଅମାବାସ୍ୟା ପରଦିନଠାରୁ ପଞ୍ଚୁକ ଆରମ୍ଭର ଏକାଦଶୀ ତିଥି ମଧ୍ୟରେ ପଡ଼ୁଥିବା ସୋମବାର ଦିବସରେ ବଡ଼ ଠାକୁରଙ୍କର ଏହି ଦୁର୍ଲଭ ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି ଶ୍ରଦ୍ଧାଳୁଙ୍କୁ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି। ଜିଲ୍ଲାର ଚରମ୍ପା, ଏରେଇ ଆଦି ସ୍ଥାନରେ କାଳୀମେଢ଼ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପୁରୀ ଶ୍ରୀମନ୍ଦିରରେ ବହୁ ପ୍ରାଚୀନ କୀର୍ତ୍ତିରାଜି ମେଘନାଦ ପାଚେରୀର ସୁରକ୍ଷା ପାଇଁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି। ପାଚେରୀରୁ ପାଣି ଝରିବା ବନ୍ଦ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆନନ୍ଦ ବଜାରରେ ହାତଧୁଆ ପାଣି ସହ ସେଠାରେ ବ୍ୟବହୃତ ପାଣି ପାଇପ୍କୁ ଶୀଘ୍ର ମରାମତି କରିବାକୁ ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଇଣ୍ଡିଆନ୍ ସୁପର ଲିଗ୍ର ଏକାଦଶ ସଂସ୍କରଣରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଘରୋଇ ନର୍ଥ ଇଷ୍ଟ ୟୁନାଇଟେଡ୍ଠାରୁ 2-3 ଗୋଲ୍ରେ ପରାସ୍ତ ହୋଇଛି। ନର୍ଥ ଇଷ୍ଟ ଦଳ ପକ୍ଷରୁ ଆଲା ଏଡିନ୍ ଆଜରାଇ 2 ଗୋଲ୍ କରି ଦଳକୁ ବିଜୟୀ କରିଥିଲେ। ଓଡ଼ିଶା ପକ୍ଷରୁ ହୁଗୋ ଏବଂ ଷ୍ଟ୍ରାଇକର ଡିଏଗୋ ମୋରିସିଓ ବିପକ୍ଷ ଦଳକୁ ଗୋଲ୍ ଦେଇ ଉଭୟ ଦଳ ମଧ୍ୟରେ ଗୋଲ୍ ବ୍ୟବଧାନକୁ ହ୍ରାସ କରିଥିଲେ ମଧ୍ୟ ପରିଶେଷରେ ନର୍ଥ ଇଷ୍ଟ ଦଳ 2-3 ଗୋଲ୍ରେ ଅଗ୍ରଣୀ ହୋଇ ବିଜୟ ହାସଲ କରିଥିଲା। 2030 ମସିହା ସୁଦ୍ଧା ଭାରତ 500 ଗିଗାୱାଟ୍ ଶକ୍ତି କ୍ଷମତା ହାସଲ କରିବା ଲକ୍ଷ୍ୟରେ ଏପର୍ଯ୍ୟନ୍ତ 90 ଗିଗାୱାଟ୍ ସୌର କ୍ଷମତା ସ୍ଥାପନ କରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌର ମେଣ୍ଟର ସପ୍ତମ ଅଧିବେଶନକୁ ଉଦ୍ଘାଟନ କରି ଶ୍ରୀ ଯୋଶୀ ଏହା କହିଛନ୍ତି। ସେ କହିଛନ୍ତି ସରକାର 37.5 ଗିଗାୱାଟ୍ ବିଶିଷ୍ଟ ନବୀକରଣୀୟ କ୍ଷମତା ସମ୍ପନ୍ନ 50 ସୌର ପାର୍କ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ବିଶ୍ୱ ସୌର କ୍ଷେତ୍ରରେ 2 TB ଲକ୍ଷ୍ୟ ପୂରଣ ସମ୍ଭାବନା ରହିଥିବା ସେ କହିଛନ୍ତି। ପାଣିପାଗ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ। ଆଜି ପାଗ ପ୍ରାୟ ଶୁଖିଲା ରହିବ। ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଆସନ୍ତାକାଲି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଚଳିତ ବର୍ଷ ଅକ୍ଟୋବର ମାସ ଦେଶର ସବୁଠାରୁ ଉତ୍ତପ୍ତ ମାସ ଥିଲା। ଗତ ଅକ୍ଟୋବର ମାସରେ ହାରାହାରି ତାପମାତ୍ରା 26.9°C ଥିଲା, ଯାହା ଅକ୍ଟୋବର ମାସର ସ୍ୱାଭାବିକ ହାରାହାରି ତାପମାତ୍ରାଠାରୁ 1.23°C ଅଧିକ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ 123 ବର୍ଷ ମଧ୍ୟରେ 1901 ମସିହା ପରଠାରୁ ଚଳିତ ବର୍ଷ ଅକ୍ଟୋବର ମାସ ସବୁଠାରୁ ଉତ୍ତପ୍ତ ମାସ ଥିଲା। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ପଶ୍ଚିମ ଭାଗରେ ଶୀତଳତା ନଥିବା ଏବଂ ପୂର୍ବ ଦିଗରୁ ପ୍ରଭାବିତ ପବନ ଅସ୍ୱାଭାବିକ ଉପସ୍ଥିତି ଯୋଗୁଁ ଗତ ମାସ ଅଧିକ ଉତ୍ତପ୍ତ ଥିଲା। କମ୍ ତାପମାତ୍ରା ପାଇଁ ଉତ୍ତର ପଶ୍ଚିମ ବାୟୁର ଆବଶ୍ୟକତା ରହିଥାଏ। ଆଗାମୀ 2 ମଧ୍ୟରେ ଉତ୍ତର ପଶ୍ଚିମ ସମତଳ ଅଞ୍ଚଳର ଉତ୍ତାପ ହାରାହାରିଠାରୁ 2.5 ଅଧିକ ରହିବାର ଅନୁମାନ କରାଯାଉଛି। ଚଳିତ ନଭେମ୍ବର ମାସରେ ମଧ୍ୟ ଦେଶର ହାରାହାରି ଉତ୍ତାପ ସାମାନ୍ୟ ଅଧିକା ରହିବ ଏବଂ ଜାନୁଆରୀ ଓ ଫେବୃୟାରୀ ମାସରେ ଶୀତର ଅଧିକ ପ୍ରଭାବ ରହିବାର ଅନୁମାନ କରାଯାଇଛି। ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଦାନା ଯୋଗୁଁ 600 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। କେନ୍ଦ୍ରୀୟ ହିନ୍ଦୀ ସମିତି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ, ଶୁକ୍ଳପକ୍ଷ ତୃତୀୟ ସୋମବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ରାଧା ଦାମୋଦର ଏବଂ ହରିହର ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି, ସୂଚନା ଦେଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।